ତୁ ଭାବିବି କେମିତି ପାରିଲୁ ମୁଁ ଏ ଟୋକା ସହ ତୋ ବାହାଘର କରେଇଦେବି ବୋଲି?
କିନ୍ତୁ ବାପା,
ଶୁଣୁ, ଇଏ ଭଲ ଖରାପର ପାଠ ମତେ ପଢ଼େଇବୁନି। ତୋ ବାପା ମୁଁ, ଇଏ ଫିଲ୍ମ ଇଣ୍ଡଷ୍ଟ୍ରି ଲୋକମାନଙ୍କୁ ମୁଁ ଭଲରେ ଜାଣିଛି।
ବାପା, ତମେ ଭୁଲ ବୁଝୁଛ ତାଙ୍କୁ, ସେ ସେମିତି ବିଲକୁଲ ବି ନୁହନ୍ତି। ଆଉ ମୁଁ ତାଙ୍କ ଛଡ଼ା କାହାକୁ ବାହା ହେଇପାରିବିନି।
ଆଉ ମୁଁ ଯୋଉଠି କହିବି ସେଇଠି ବାହା ହବୁ। ଆଉ ଯଦି ସେ ଟୋକାକୁ ବାହା ହବୁ ଭାବୁଛୁ, ଏ ଘର ଛାଡ଼ି ପଳା।
ସାରା ଚର୍ଚ୍ଚା ଏବେ ତୋର ମୋର ନାଁରେ, ତୋର ମୋର ପ୍ରେମ ବୋଧେ ବେଶୀ ହେଲା ବୋଲି ରେ। ଗାଁ ସାରା ଚର୍ଚ୍ଚା ଏବେ ତୋର ମୋର ନାଁରେ, ତୋର ମୋର ପ୍ରେମ ବୋଧେ ବେଶୀ ହେଲା ଭୁଲି ରେ।
ଏତେ ଚର୍ଚ୍ଚା ଦେଖି ହାଇ ମନେ ପାପ ଛୁଇଁ ଯାଇ, ଯଦି କେବେ ଦୂରେଇବ ମୋ ଠାରୁ ତୁ,
ତୋ ଛଡ଼ା ଆଉ କାହାକୁ କେମିତି ଭଲ ପାଇବି ମୁଁ, ତୋ ବିନା ଗୋଟେ ମୁହୂର୍ତ୍ତ ହାଏ କେମିତି ବଞ୍ଚିବି ମୁଁ, ତୋ ଛଡ଼ା ଆଉ କାହାକୁ କେମିତି ଭଲ ପାଇବି ମୁଁ, ତୋ ବିନା ଗୋଟେ ମୁହୂର୍ତ୍ତ ହାଏ କେମିତି ବଞ୍ଚିବି ମୁଁ। ହସି ହସି ଚାଲି ଯାଉ ମୋ ଆଗରେ, ଗୋଟେ ମୁହୂର୍ତ୍ତ ପାଇଁ ଲାଗେ ହୃଦୟଟା ନାହିଁ ପାଖରେ। ପ୍ରେମ ପାଇଁ ସାହସର ହକଦାର ଯେ ବେହେଲି, ସେହି ଦିନ ପାଖକୁ ଯାଇ ମନ ତତେ ଯାଚି କି ଦେଲି।
ମନ ରଖିଲି ସାଇତି ପ୍ରେମ କରିବୁ ନୀତି, ବାଧା ଜିତି ଆସ ପଛେ ଭୁଲିବୁନି ତୁ।
କହିଛି ମନ ଖରାପ
ନାଇଁ, କିଛି ହେଇନି।
ଛାଡ଼, ହେଇ ମୁଁ ଅଛି ନା, ଡରୁନି, ଯାଅ ଯାଅ।
ଛଡ଼ା କାହାକୁ କେମିତି ଭଲ ପାଇବି ମୁଁ, ତୋ ବିନା ଗୋଟେ ମୁହୂର୍ତ୍ତ ହାଏ କେମିତି ବଞ୍ଚିବି ମୁଁ, ତୋ ଛଡ଼ା ଆଉ କାହାକୁ କେମିତି ଭଲ ପାଇବି ମୁଁ, ତୋ ବିନା ଗୋଟେ ମୁହୂର୍ତ୍ତ ହାଏ କେମିତି ବଞ୍ଚିବି ମୁଁ। ଗୋଟେ ମୁହୂର୍ତ୍ତ ହାଏ କେମିତି ବଞ୍ଚିବି ମୁଁ।